ఆకాశవాణి సంవాద పొడుచుంది చందన్ ఘోష్ ముఖ్య సంవాద. ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆଜି ଜାତୀୟ ପଞ୍ଚାୟତ ପୁରସ୍କାର 2024 ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ. ସ୍ମାର୍ଟ ଇଣ୍ଡିଆ ହାକାଥନ 2024 ଗ୍ରାଣ୍ଡ ଫିନାଲେ ସମାବେଶକୁ ସମ୍ବୋଧିତ କରିବା ସହ ଯୁବ ପ୍ରତିଭାଙ୍କ ସହିତ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ମସ୍କୋଠାରେ ରୁଷ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ. ମହମ୍ମଦ ଅଲ୍ ବସିର ଆସନ୍ତା ବର୍ଷ ମାର୍ଚ୍ଚ 1 ତାରିଖ ପର୍ଯ୍ୟନ୍ତ ସିରିଆରେ ଅନ୍ତରୀଣ ସରକାରଙ୍କ କାମଚଳା ପ୍ରଧାନମନ୍ତ୍ରୀ ଭାବେ କରିବେ ଦାୟିତ୍ୱ ନିର୍ବାହ. ଏବଂ ଓମାନର ମସ୍କଟରେ ଚାଲିଥିବା ମହିଳା ଜୁନିୟର ଏସିଆ କପ୍ ହକି ପ୍ରତିଯୋଗିତାର ଫାଇନାଲରେ ଆଜି ଭାରତ ଭେଟିବ ଚୀନକୁ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଜାତୀୟ ପଞ୍ଚାୟତ ପୁରସ୍କାର 2024 ପ୍ରଦାନ କରିବେ. ଚଳିତ ବର୍ଷ ବିଭିନ୍ନ ବର୍ଗରେ ଗୋଷ୍ଠୀ ବିକାଶ ଏବଂ ତୃଣମୂଳ ସ୍ତରରେ ସୁଶାସନର ସୁଫଳ ପହଞ୍ଚାଇବା ଦିଗରେ କାର୍ଯ୍ୟ କରିଥିବା 45 ଜଣ ବ୍ୟକ୍ତିବିଶେଷ ତଥା ପଞ୍ଚାୟତକୁ ଏହି ପୁରସ୍କାର ପ୍ରଦାନ କରାଯିବ. ଏହି ସମାରୋହରେ ପଞ୍ଚାୟତରାଜ ମନ୍ତ୍ରୀ ପୁରସ୍କୃତ ହୋଇଥିବା ପଞ୍ଚାୟତଗୁଡ଼ିକ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ଅଭିନବ ଉପାୟକୁ ନେଇ ପ୍ରଣୀତ ପୁସ୍ତିକା ଉନ୍ମୋଚନ କରିବେ. ଏ ସମ୍ପର୍କରେ ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, ଏହି ପୁରସ୍କାର ମାଧ୍ୟମରେ ଗ୍ରାମାଞ୍ଚଳ ଭାରତର ବିକାଶ ଦିଗରେ ଅଭିନବ ଉପାୟ ଆପଣାଇବା ଲାଗି ପଞ୍ଚାୟତଗୁଡ଼ିକୁ ପ୍ରେରଣା ମିଳିବ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସ୍ମାର୍ଟ ଇଣ୍ଡିଆ ହାକାଥନ 2024 ଗ୍ରାଣ୍ଡ ଫିନାଲେରେ ଯୁବ ପ୍ରତିଭାଙ୍କ ସହିତ ଭାବ ବିନିମୟ କରିବେ. ଶ୍ରୀ ମୋଦି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି ସମାବେଶକୁ ସମ୍ବୋଧିତ ମଧ୍ୟ କରିବେ. କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ହାକାଥନର ସପ୍ତମ ସଂସ୍କରଣର ଗ୍ରାଣ୍ଡ ଫିନାଲେକୁ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବେ, ଯାହାକି ଦେଶର 51 କେନ୍ଦ୍ରରେ ଆଜିଠାରୁ ଆରମ୍ଭ ହେବ। ଗ୍ରାଣ୍ଡ ଫିନାଲେରେ 1300ରୁ ଅଧିକ ଛାତ୍ରଛାତ୍ରୀଙ୍କ ଦଳ ଅଂଶଗ୍ରହଣ କରିବେ। ଏହି ହାକାଥନ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଦୈନନ୍ଦିନ ଜୀବନରେ ଆମେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ କରିବାର ଅଭିନବ ଉପାୟ ଦେଇଥାନ୍ତି। ଚଳିତ ବର୍ଷ 54 ମନ୍ତ୍ରଣାଳୟ, ବିଭାଗ, ରାଜ୍ୟ ସରକାର ଓ ଶିଳ୍ପାନୁଷ୍ଠାନିକଗୁଡ଼ିକ ପକ୍ଷରୁ 250ରୁ ଅଧିକ ସମସ୍ୟା ଉପସ୍ଥାପନ କରାଯାଇଛି। ଏଥିରେ ଅଂଶଗ୍ରହଣ କରୁଥିବା ଛାତ୍ରଛାତ୍ରୀ ଦଳ ନିଜର ବୁଦ୍ଧିମତା ପ୍ରୟୋଗ କରି ଏହିସବୁ ସମସ୍ୟାର ସମାଧାନ କରିବେ। ଆୟୁଷ୍ମାନ ବୟ ବନ୍ଦନା କାର୍ଡ଼ ପ୍ରତି ବରିଷ୍ଠ ନାଗରିକଙ୍କ ଉତ୍ସାହ ବୃଦ୍ଧି ପାଇବା ଅତ୍ୟନ୍ତ ସନ୍ତୋଷଜନକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ଏବଂ ନିରାମୟ ଜୀବନ ଲାଗି ସରକାର ବିହିତ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହିସବୁ କାର୍ଯ୍ୟକ୍ରମର ସୁଯୋଗ ନେବାକୁ ସେ ବରିଷ୍ଠ ନାଗରିକଙ୍କୁ ଅନୁରୋଧ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗତକାଲି ନୂଆଦିଲ୍ଲୀରେ ହରିୟାଣାର ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନିଙ୍କ ଉପସ୍ଥିତିରେ 3 ନୂତନ ଅପରାଧିକ ଆଇନ କାର୍ଯ୍ୟକାରିତା ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ନୂତନ ଆଇନଗୁଡ଼ିକ ହରିୟାଣାରେ ପୁଲିସ୍, କାରାଗାର, ଅଦାଲତ, ବିଚାର ପ୍ରକ୍ରିୟା ଓ ଫରେନ୍ସିକ୍ କ୍ଷେତ୍ରରେ ସଫଳତାର ସହ ଉପଯୋଗ କରାଯିବା ଉପରେ ଆଲୋଚନା କରାଯାଇଛି। ବୈଠକରେ ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କାର୍ଯ୍ୟକାରୀ କରାଯାଇଥିବା ଏହି 3 ନୂତନ ଅପରାଧିକ ଆଇନ ବର୍ତ୍ତମାନ ଜନସାଧାରଣଙ୍କ ସାଧାରଣ ଅଧିକାର ସୁରକ୍ଷିତ କରିବା ଏବଂ ନ୍ୟାୟ ପ୍ରଦାନ ପ୍ରକ୍ରିୟାକୁ ସୁଗମ କରିବା ଦିଗରେ ସହାୟକ ହୋଇପାରିଛି। ଆସନ୍ତା ବର୍ଷ ମାର୍ଚ୍ଚ 31 ତାରିଖ ସୁଦ୍ଧା ଏହି 3 ଆଇନକୁ 100% କାର୍ଯ୍ୟକାରୀ କରିବା ଲାଗି ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ହରିୟାଣା ସରକାରଙ୍କୁ କହିଛନ୍ତି। ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ ଗତକାଲି ନୂଆଦିଲ୍ଲୀରେ ପଞ୍ଜାବ, ମଧ୍ୟପ୍ରଦେଶ ଓ ବିହାରର ଗ୍ରାମୀଣ ପରିମଳ ବିଭାଗୀୟ ମନ୍ତ୍ରୀମାନଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଏହି ବୈଠକରେ ଶ୍ରୀ ପାଟିଲ ଗ୍ରାମାଞ୍ଚଳ ସମ୍ପ୍ରଦାୟର ସ୍ୱାସ୍ଥ୍ୟ ଏବଂ ସମ୍ମାନ ରକ୍ଷା କରିବା ଦିଗରେ ପରିମଳ ବ୍ୟବସ୍ଥାର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ସ୍ୱଚ୍ଛ ଭାରତ ମିଶନ ଗ୍ରାମାଞ୍ଚଳ ରୂପାନ୍ତରୀକରଣର ମୂଳ ଭିତ୍ତି। ଏହାକୁ ସଫଳତାର ସହ କାର୍ଯ୍ୟକାରୀ କରାଗଲେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ହାସଲ କରାଯାଇପାରିବ ବୋଲି ଶ୍ରୀ ପାଟିଲ କହିଛନ୍ତି। ଏ କ୍ଷେତ୍ରରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ସ୍ଥାନୀୟ ନେତା ଏବଂ ଘରୋଇ ଉଦ୍ୟୋଗୀମାନଙ୍କୁ ନିୟୋଜିତ କରାଯାଇ ସମ୍ପ୍ରଦାୟ ନେତୃତ୍ୱାଧୀନ ଆଭିମୁଖ୍ୟ ଆପଣାଇବା ଉପରେ ଶ୍ରୀ ପାଟିଲ ଗୁରୁତ୍ୱାରୋପ କରିଛନ୍ତି। ଏହାଦ୍ୱାରା ଦେଶର ଗ୍ରାମାଞ୍ଚଳରେ ଏକ ନିରନ୍ତର ପରିମଳ ବ୍ୟବସ୍ଥା ସଫଳତାର ସହ କାର୍ଯ୍ୟକାରୀ କରାଯାଇପାରିବ ବୋଲି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗତକାଲି ମସ୍କୋଠାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ଙ୍କୁ ଭେଟିଛନ୍ତି। ଏହି ଅବସରରେ ଶ୍ରୀ ସିଂ ଭାରତ ରୁଷ ମଧ୍ୟରେ ଥିବା ବନ୍ଧୁତ୍ୱ ଉପରେ ଆଲୋକପାତ କରି କହିଛନ୍ତି, ନୂଆଦିଲ୍ଲୀ ସର୍ବଦା ରୁଷର ବନ୍ଧୁ ଭାବେ ଛିଡ଼ା ହୋଇ ଆସିଛି ଏବଂ ଭବିଷ୍ୟତରେ ମଧ୍ୟ ଏହି ସମ୍ପର୍କ ସୁଚାରୁରୂପେ ତୁଲାଇବ। ଏହି ବୈଠକ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, ଦୁଇ ନେତା ଦ୍ୱିପକ୍ଷୀୟ ପ୍ରତିରକ୍ଷା ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି। ଦୁଇ ଦେଶ ମଧ୍ୟରେ ଥିବା ଭାଗିଦାରୀର ଅପାର ସମ୍ଭାବନା ରହିଛି ଏବଂ ମିଳିତ ପ୍ରଚେଷ୍ଟା ଦ୍ୱାରା ଏକ ଉଲ୍ଲେଖନୀୟ ସଫଳତା ହାସଲ ଦିଗରେ ପଥ ପରିଷ୍କାର ହୋଇପାରିବ ବୋଲି ଉଭୟ ନେତା ସହମତ ହୋଇଛନ୍ତି। ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ ଓ ତାଙ୍କ ରୁଷ ପ୍ରତିପକ୍ଷ ଏକବିଂଶତମ ଭାରତ ରୁଷ ଆନ୍ତଃ ସରକାରୀ ଆୟୋଗ ବୈଠକରେ ସହ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଶ୍ରୀ ସିଂ ଭାରତ ରୁଷ ଦ୍ୱିପକ୍ଷୀୟ ସମ୍ପର୍କ ଅତ୍ୟନ୍ତ ସଶକ୍ତ ବୋଲି କହିବା ସହ ରଣନୀତିକ ଭାଗିଦାରୀର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପ୍ରତି ଦୁଇଥର ରୁଷ ଗସ୍ତ ଦ୍ୱାରା ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ସଶକ୍ତ ହୋଇପାରିଛି। ଘରୋଇ ପ୍ରତିରକ୍ଷା ଶିଳ୍ପର ବିକାଶ କରିବା ଦିଗରେ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତା ସମ୍ପର୍କରେ ମଧ୍ୟ ଶ୍ରୀ ସିଂ ଉଲ୍ଲେଖ କରିଛନ୍ତି। ଏଥିସହିତ ମେକ୍ ଇନ୍ ଇଣ୍ଡିଆ ପ୍ରକଳ୍ପରେ ଅଧିକରୁ ଅଧିକ ରୁଷ ଶିଳ୍ପାନୁଷ୍ଠାନଗୁଡ଼ିକର ଅଂଶଗ୍ରହଣ ଦ୍ୱାରା ନୂତନ ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ମହମ୍ମଦ ଅଲ୍ ବସିର ସିରିଆର ଅନ୍ତରୀଣ ସରକାରଙ୍କ କାମଚଳା ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇଛନ୍ତି। ସ୍ଥାନୀୟ ଟେଲିଭିଜନରେ ଏକ ବିବୃତ୍ତି ଦେଇ ଶ୍ରୀ ବସିର କହିଛନ୍ତି, ଆସନ୍ତା ବର୍ଷ ମାର୍ଚ୍ଚ ଏକ ତାରିଖ ପର୍ଯ୍ୟନ୍ତ ସେ ଏହି ଅନ୍ତରୀଣ ସରକାରଙ୍କ ନେତୃତ୍ୱ ନେବେ। ପୂର୍ବରୁ ମହମ୍ମଦ ଅଲ୍ ବସିର ସିରିଆର ଉତ୍ତର ପଶ୍ଚିମ ଅଞ୍ଚଳରେ ଏକ ପ୍ରଦେଶର ପ୍ରଶାସନ ଭାର ନିର୍ବାହ କରୁଥିଲେ। ଇତିମଧ୍ୟରେ ପଶ୍ଚିମ ଏସୀୟ ଅଞ୍ଚଳରେ ସମ୍ପ୍ରତି ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସିରିଆରେ 75 ଜଣ ଭାରତୀୟଙ୍କୁ ସ୍ୱଦେଶ ଆଣିଛନ୍ତି। ସେମାନଙ୍କ ମଧ୍ୟରେ ସାଇଦା ଜାଇନାବ୍ଠାରେ ଫସି ରହିଥିବା ଜାମ୍ମୁ କାଶ୍ମୀରର 44 ଜଣ ଜାଇରିନ୍ ସମ୍ପ୍ରଦାୟ ବ୍ୟକ୍ତି ଅନ୍ତର୍ଭୁକ୍ତ। ଅନ୍ୟ ଭାରତୀୟ ନାଗରିକମାନେ ସୁରକ୍ଷିତ ଭାବେ ଲେବାନନ ଅତିକ୍ରମ କରିଛନ୍ତି ଏବଂ ସେଠାରୁ ବିମାନ ଉପଲବ୍ଧ ହେବା ପରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଦାମାସ୍କସ୍ ଓ ବିରୁଟ୍ରେ ଥିବା ଭାରତୀୟ ଦୂତାବାସ ସହଯୋଗରେ ଏହି ନାଗରିକଙ୍କୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରାଯାଇଛି। ସରକାର ଦେଶ ବାହାରେ ରହୁଥିବା ଭାରତୀୟଙ୍କ ସୁରକ୍ଷା ଓ ନିରାପତ୍ତା ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଉଥିବା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ତେବେ ଯେଉଁ ଭାରତୀୟମାନେ ବର୍ତ୍ତମାନ ସିରିଆରେ ରହୁଛନ୍ତି ସେମାନେ ଦାମାସ୍କସ୍ଥିତ ଭାରତୀୟ ଦୂତାବାସ ସହିତ ନିରନ୍ତର ଯୋଗାଯୋଗରେ ରହିବା ଲାଗି ପରାମର୍ଶ ଦିଆଯାଇଛି। ଓମାନର ମସ୍କଟରେ ଚାଲିଥିବା ମହିଳା ଜୁନିୟର ଏସିଆ କପ୍ ହକି ପ୍ରତିଯୋଗିତାର ଫାଇନାଲରେ ଆଜି ଭାରତ ଚୀନକୁ ଭେଟିବ। ଏହି ଫାଇନାଲ ମ୍ୟାଚ୍ ଭାରତୀୟ ସମୟ ରାତି 8:30ରେ ଖେଳାଯିବ। ଗତ ସୋମବାର ଅନୁଷ୍ଠିତ ସେମିଫାଇନାଲରେ ଭାରତ ମାଲେସିଆକୁ 5-0 ପରାସ୍ତ କରିଥିଲା। ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର୍ ଫାଇନାଲ୍ସ 2024 ଆଜିଠାରୁ ଚୀନ୍ର ହାଙ୍ଗଝୋଠାରେ ଆରମ୍ଭ ହେଉଛି। ଭାରତର ମହିଳା ବ୍ୟାଡମିଣ୍ଟନ ଯୋଡ଼ି ତ୍ରିଶା ଜୋଲି ଓ ଗାୟତ୍ରୀ ଗୋପୀଚାନ୍ଦ ଆଜି ସକାଳେ ଗ୍ରୁପ୍ ଏର ପ୍ରାରମ୍ଭିକ ମ୍ୟାଚ୍ରେ ଚୀନ୍ର ଲିଉ ସେଙ୍ଗ୍ ସୁ ଓ ତାନ୍ ଲିଙ୍ଗ୍ ଯୋଡ଼ି ସହିତ ମୁକାବିଲା କରିବେ। ଏହି ଟୁର୍ଣ୍ଣାମେଣ୍ଟରେ 2 ଗ୍ରୁପ୍ରେ 4 ଲେଖାଏଁ ଦଳ ଭାଗ ନେଉଛନ୍ତି। ରାଉଣ୍ଡ ରବିନ୍ ଫର୍ମାଟ୍ରେ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି। ବିଶ୍ୱ ସ୍କ୍ୱାସ୍ ଟିମ୍ ଚାମ୍ପିୟନ୍ସିପ୍ 2024 ଆଜି ଚୀନ୍ର ହଂକଂଠାରେ ଅନୁଷ୍ଠିତ ହେବାକୁ ଥିବା ପ୍ରି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଭାରତୀୟ ମହିଳା ଦଳ ଅଷ୍ଟ୍ରେଲିଆକୁ ଭେଟିବ। ଏହି ମ୍ୟାଚ୍ ଭାରତୀୟ ସମୟ ପୂର୍ବାହ୍ନ 9:30ରେ ଆରମ୍ଭ ହେବ। ଗତକାଲି ଅନୁଷ୍ଠିତ ଏକ ମ୍ୟାଚ୍ରେ ଭାରତୀୟ ମହିଳା ଦଳ ଇଟାଲୀକୁ 3-0 ପରାସ୍ତ କରି ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ପ୍ରି କ୍ୱାର୍ଟର ଫାଇନାଲ୍ରେ 12 ଦଳ ଅଂଶଗ୍ରହଣ କରୁଛନ୍ତି। ସେଥିମଧ୍ୟରୁ 8 ଦଳ ପରବର୍ତ୍ତୀ ପର୍ଯ୍ୟାୟ ଲାଗି ଯୋଗ୍ୟ ବିବେଚିତ ହେବେ। ଇତିମଧ୍ୟରେ ଭାରତୀୟ ପୁରୁଷ ଦଳ ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ଆଜି ମାଲେସିଆକୁ ଭେଟିବେ। ଏହି ମ୍ୟାଚ୍ ଭାରତୀୟ ସମୟ 12:00 ଖେଳାଯିବ। 10ମ ଏସୀୟ ପ୍ରଶାନ୍ତ ମହାସାଗରୀୟ ଶ୍ରବଣବାଧିତ କ୍ରୀଡ଼ା ପ୍ରତିଯୋଗିତା 2024 ଐତିହାସିକ ସଫଳତା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଏକ ବାର୍ତ୍ତାରେ ଶ୍ରୀ ମୋଦି ଦେଶ ପାଇଁ ଯଶ ଓ କୀର୍ତ୍ତି ସହ 55 ପଦକ ଆଣିଥିବା ଏହି ପ୍ରତିଭାବାନ ଖେଳାଳିଙ୍କୁ ପ୍ରଶଂସା କରିଛନ୍ତି। ଏହି ସଫଳତା କ୍ରୀଡ଼ା କ୍ଷେତ୍ରରେ ସମଗ୍ର ଦେଶକୁ ଉତ୍ସାହିତ କରିଛି ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି। ମହିଳା କ୍ରିକେଟରେ ଭାରତ ଆଜି ପର୍ଥଠାରେ 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ଘରୋଇ ଦଳ ଅଷ୍ଟ୍ରେଲିଆକୁ ଭେଟିବ। ଏହି ମ୍ୟାଚ୍ ଭାରତୀୟ ସମୟ ପୂର୍ବାହ୍ନ 9:50ରେ ଆରମ୍ଭ ହେବ। ପୂର୍ବରୁ ଅଷ୍ଟ୍ରେଲିଆ ଏହି ସିରିଜ୍ର ପ୍ରଥମ ମ୍ୟାଚ୍କୁ 5 ଏବଂ ଦ୍ୱିତୀୟ ମ୍ୟାଚ୍କୁ 122 ବିଶାଳ ସ୍କୋରରେ ବିଜୟୀ ହୋଇ 2-0 ସିରିଜ୍ କବ୍ଜା କରିସାରିଛି। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆଜି ଜାତୀୟ ପଞ୍ଚାୟତ ପୁରସ୍କାର 2024 ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସ୍ମାର୍ଟ ଇଣ୍ଡିଆ ହାକାଥନ୍ 2024 ଗ୍ରାଣ୍ଡ ଫିନାଲେ ସମାବେଶକୁ ସମ୍ବୋଧିତ କରିବା ସହ ଯୁବ ପ୍ରତିଭାଙ୍କ ସହିତ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମସ୍କୋଠାରେ ରୁଷ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଓମାନର ମସ୍କଟରେ ଚାଲିଥିବା ମହିଳା ଜୁନିୟର ଏସିଆ କପ୍ ହକି ପ୍ରତିଯୋଗିତାର ଫାଇନାଲରେ ଆଜି ଭାରତ ଭେଟିବ ଚୀନକୁ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।